ହେଲୋ, ନମସ୍କାର, ମୋ ନାଁ ସଂଯୁକ୍ତା ସାହୁ। ମୁଁ 66 ନମ୍ବର ୱାର୍ଡରୁ କହୁଛି, 66 ନମ୍ବର ସୁପରିବାର। ଆମର ଏଠି ପାଣି ତ ସମସ୍ୟା ବହୁତ ପ୍ରୋବ୍ଲେମ ହଉଛି। 4 ଦିନ କହିଲେ ଛାଡି ଦଉଛନ୍ତି, ପୁଣି 8-10 ଦିନ ପର୍ଯ୍ୟନ୍ତ ପୁଣି ଆଉ ପାଣି ଛାଡୁ ନାହାନ୍ତି। ଯୋଉ ଲେବେଲରେ ଛାଡୁଛନ୍ତି, 100 ଜଣ ଭିତରୁ ସବୁ 10 ଜଣ ପାଣି ପାଉଛନ୍ତି। କାହିଁକି ସେମାନେ ମୋଟର ଲଗେଇଦେଲେ ପାଣି ପାଉଛନ୍ତି, ଆଉ ସମସ୍ତେ ଆଙ୍ଗରେ ଅନେଇଥାଉଛନ୍ତି। ଘଣ୍ଟା ଦୀପ ଜଳୁଛି, ଯୋଉ 45 ମିନିଟ ଛାଡୁଛି, ଅନେଇଥିବା ଆସିବ ବୋଲିକି ଦେଖିଲା ବେଳକୁ ଆଉ ଆସୁନି, ବନ୍ଦ ହେଇଯାଉଛି। ତେଣୁ ବହୁତ, ତାପରେ ଟ୍ୟୁବୱେଲ ଗୁଡାକ ମଧ୍ୟ ଆମର ବହୁତ ଖରାପ ଅଛି। ଯୋଉ ଗୋଟେ ଟ୍ୟୁବୱେଲ ବି ଭଲ ଥିଲା, ସେ ଟ୍ୟୁବୱେଲ ପାଖରେ ଜଣେ ଲେଟ୍ରିନ୍ ଟାଙ୍କି କରିଦେଲା, ସେ ପାଣି ବି ଖରାପ ହେଇଗଲା। ତେଣୁ ଆମକୁ ସବୁଠାରୁ ପାଣି ଟିକେ ସୁବିଧା ହେଲେ ଆମେ ଚିରୋପକୃତ ହେଇଥାନ୍ତୁ। ଏ ଗରମ ଦିନରେ, ଖରା ଦିନରେ ଆମକୁ ପାଣିର ସମସ୍ୟା ବହୁତ।